ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ସଂସ୍କୃତି ଓ ବିକାଶ ଦୁହେଁ ଦୁହିଁକର ପରିପୂରକ ଆନ୍ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କହିଛନ୍। ଭୁବନେଶ୍ୱର ଉତ୍କଳ ମଣ୍ଡପଠାରେ ଗଲାକାଲ ମୟୂରଭଞ୍ଜ ଉତ୍ସବକେ ଉଦ୍ଘାଟନ କରିକି ରାଜ୍ୟପାଳ କହିଛନ୍, ଏନ୍ତା ସବୁ ଉତ୍ସବ ଅତୀତ ଆଉ ଭବିଷ୍ୟତ ଭିତରେ ଗୋଟେ ବର୍କ ସେତୁ ଭାବେ କାମ କରସନ୍। ସାଂସ୍କୃତିକ ମୂଲ୍ୟବୋଧକେ ଜୀବନ୍ତ ରଖବାର ସହିତ ସନ୍ତୁଳିତ ଆଉ ସମାବେଶୀ ବିକାଶକେ ତହକାସନ୍। ମୟୂରଭଞ୍ଜ ଉତ୍ସବ ବାଗିର ଉତ୍ସବ ବିବିଧତା ଭିତରେ ଏକତା ପରମ୍ପରା ଭିତରେ ଶକ୍ତି ଆଏ ବୋଲି ରାଜ୍ୟପାଳ କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଲାକାଲ ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ମହୋତ୍ସବର ଉଦ୍ଯାପନୀ ସମାରୋହ ଯୋଗ ଦେଇକରି 492 କୋଟି ନୁ ଅଧିକ ଟଙ୍କା ଭିନ୍ ଭିନ୍ ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନ ଶିଳାନ୍ୟାସ କରିଛନ୍। ଏତାର ଭିତରେ 50 କୋଟି ଟଙ୍କାର 15 ପ୍ରକଳ୍ପର ଉଦ୍ଘାଟନ କରିଥିବା ବେଳେ 442 କୋଟି 64 ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍। ଗୋପାଳପୁର ବେଳାଭୂମି ସୌନ୍ଦର୍ଯ୍ୟକରଣ ଲାଗି 32 କୋଟି ଟଙ୍କା ଖର୍ଚ୍ଚ କରାଯିବା, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଉପେନ୍ଦ୍ର ଭଞ୍ଜ ଚେୟାର ପୁନଃ ସ୍ଥାପନା କରାଯିବା ସହିତ କବି ସମ୍ରାଟଙ୍କ ଜୟନ୍ତୀକେ ରାଜ୍ୟସ୍ତରୀୟ ଉତ୍ସବ ଭାବେ ପାଳନ କରାଯିବା ବୋଲି ଏ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଘୋଷଣା କରିଛନ୍। ଗୋପାଳପୁର ମହୋତ୍ସବ ଇତିହାସ, ପରମ୍ପରା, ସଂସ୍କୃତି ଆର୍ ପ୍ରକୃତିର ଗୋଟିଏ ସୁନ୍ଦର ସମନ୍ୱୟ ଆୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
ପର୍ଯ୍ୟଟନ, କାରିଗର କାମ, ବ୍ୟବସାୟୀ କାମ ସମସ୍ତଙ୍କୁ ଆଜି ଏ ଗୋପାଳପୁର ମହୋତ୍ସବ ଆଜି ଯୋଡ଼ି ଦେଇଛି। ତେଣୁ ନିଶ୍ଚିତ ଭାବରେ ଏଥିରେ ଏ ଜିଲ୍ଲାକୁ ଆହୁରି ଅଧିକ ସମୃଦ୍ଧିଶାଳୀ କରିବା ପାଇଁ ଏ ଗୋପାଳପୁର ସି ବିଚ୍କୁ ମଧ୍ୟ ଏହାକୁ ଅଧିକ ସୌନ୍ଦର୍ଯ୍ୟକରଣ ସହିତ ଏହାର ଉନ୍ନତିକରଣ ଆଣିବା ପାଇଁ ମଧ୍ୟ ଯଥୋଚିତ ଉଦ୍ୟମ ସରକାର ତରଫରୁ କରାଯାଉଛି। ଆଉ ସେଥିପାଇଁ 32 କୋଟି ଟଙ୍କା ମଧ୍ୟ ଆର୍ଥିକ ଅନୁଦାନ ସରକାରଙ୍କ ତରଫରୁ ମଞ୍ଜୁର କରାଯାଇଛି। ଖୁବ୍ ଶୀଘ୍ର କାମ ଆରମ୍ଭ ହେବ।
ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ଆର୍ ବୈଭବକେ ପ୍ରଦର୍ଶିତ କରୁଥିବା ପରବ 2026 କଲାକାଲ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆସାମର ଗୌହାଟୀଠାରେ ଉଦ୍ଘାଟନ କରିଛନ୍। କାର୍ଯ୍ୟକ୍ରମକେ ଉଦ୍ଘାଟନ କରିକି ଶ୍ରୀମତୀ ପରିଡ଼ା କହିଛନ୍, ପରବଥି ରାଜ୍ୟର ସମୃଦ୍ଧ ଐତିହ୍ୟ, ଖାଦ୍ୟ ଆଉ ପର୍ଯ୍ୟଟନର ପ୍ରଦର୍ଶନ କରାଯାଉଛି। ତିନିଦିନିଆ ଉତ୍ସବଥି ରାଜ୍ୟର 4 ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନେ ଯୋଗ ଦେଇକରି କୋଟପାଡ଼ ବସ୍ତ୍ର, ସବାଇ ଘାସ ହସ୍ତଶିଳ୍ପ ଆଉ ପ୍ରାମାଣିକ ଓଡ଼ିଆ ଖାଦ୍ୟକେ ଆସାମନ ପ୍ରଦର୍ଶିତ କରିକି ସୃଜନଶୀଳତା ଆଉ ଉଦ୍ୟୋଗକେ ଜାତୀୟ ସ୍ତରନ ପ୍ରତିପାଦନ କରୁଛନ୍ ବୋଲି ଶ୍ରୀମତୀ ପରିଡ଼ା କହିଛନ୍। ବିଦ୍ୟାଳୟ ପଢୁଥିବା ଛାତ୍ରୀମାନଙ୍କୁ ପରିବେଶ ଅନୁକୂଳ ସାନିଟାରୀ ପ୍ୟାଡ୍ ଯୋଗାଇ ଦେବାରକେ ସୁପ୍ରିମକୋର୍ଟ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଗଲାକାଲ ଗୋଟିଏ ଜନସ୍ୱାର୍ଥ ମାମଲାର ଶୁଣାଣି କରିକି ସୁପ୍ରିମକୋର୍ଟ କହିଛନ୍, ଦେଶର ସବୁ ସରକାରୀ ଆଉ ଘରୋଇ ବିଦ୍ୟାଳୟମାନଙ୍କେ ପିଲା ଆଉ ଟୁକେଲମାନଙ୍କ ଲାଗି ଅଲଗା ଅଲଗା ଶୌଚାଳୟ ବ୍ୟବସ୍ଥା କରବାରକେ ପଡ଼ବା। ଦିବ୍ୟାଙ୍ଗ ଛାତ୍ରୀମାନଙ୍କ ଲାଗି ଖାସ୍ ଶୌଚାଳୟ ବ୍ୟବସ୍ଥା କରାଯିବା, ଯେନ୍ ବିଦ୍ୟାଳୟନ ଏ ବ୍ୟବସ୍ଥା ନାଇଁନ ତାଙ୍କର ବିରୋଧୀ କାର୍ଯ୍ୟାନୁଷ୍ଠାନ ନିଆଯିବା, ନିୟମ ନାଇଁ ମାନିଲେ ଘରୋଇ ବିଦ୍ୟାଳୟମାନଙ୍କର ମାନ୍ୟତା ରଦ୍ଦ କରବାରକେ ସୁପ୍ରିମକୋର୍ଟ କହିଛନ୍। ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଆଉ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁସାରେ ଓସେପା ତରଫୁ ବିଦ୍ୟା ସମୀକ୍ଷା କେନ୍ଦ୍ର ଭିଏସ୍କେ ଓଡ଼ିଶାନ ସ୍ଥାପନା କରାଯିବା। ଏତାର ଜରିଏ ରାଜ୍ୟ ଶିକ୍ଷା କ୍ଷେତ୍ର ଆଉ ଛାତ୍ରଛାତ୍ରୀମାନଙ୍କର ଭିନ୍ ଭିନ୍ ଅଭିଯୋଗ ସମସ୍ୟାମାନଙ୍କର ସମାଧାନ କରାଯାଇକରି ଭିନ୍ ଭିନ୍ ସେବା ଯୋଗାଇ ଦିଆଯିବା। ଏଥିଲାଗି ଓସେପା ତରଫୁ ହେଲ୍ପଲାଇନ୍ ନମ୍ଘର 1800-345-6722 ଜାରି କରାଯାଇଛି। ପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଗଲାକାଲି ଟିଟିଲାଗଡ଼ ସମ୍ବଲପୁର ରେଲ ସେକ୍ସନର ସମୀକ୍ଷା କରିଛନ୍। ରେଲ ସେକ୍ସନର ଭିନ୍ ଭିନ୍ ଷ୍ଟେସନର ନିରାପତ୍ତା ବ୍ୟବସ୍ଥା, ଟ୍ରାଫିକ୍ ସୁବିଧା, ଯାତ୍ରୀମାନଙ୍କର ସୁବିଧା ଆଉ ଚାଲିଥିବା ଭିଭିଭୂମି ନିର୍ମାଣ କାମ ବାବଦେ ଏ ଅବସରରେ ଶ୍ରୀ ଫୁଙ୍କୱାଲ ସମୀକ୍ଷା କରିଛନ୍। ଟିଟିଲାଗଡ଼, ବଡ଼ମାଲ, ବଲାଙ୍ଗୀର, ବରପାଲି, ହୀରାକୁଦ ଆଉ ସମ୍ବଲପୁର ସହିତ ଭିନ୍ ଭିନ୍ ଷ୍ଟେସନର ଏସବୁ ସମୀକ୍ଷା କରିଛନ୍। ନିରାପଦ ଆଉ ସୁଗମ ଟ୍ରେନ୍ ଚଳାଚଳ ସୁନିଶ୍ଚିତ କରିବା ଲାଗି ଶ୍ରୀ ଫୁଙ୍କୱାଲ ବୈଠକଟି ଜୋର ଦେଇଛନ୍। ବଲାଙ୍ଗୀର ଜିଲ୍ଲା ଭୀମଭୋଇ ମେଡିକାଲ କଲେଜ ଆଉ ହସ୍ପିଟାଲ ପରିସରର ବିକଶିତ ଭାରତଜୀ ରାମଜୀ ଆଇନ ସଚେତନତା କର୍ମଶାଳା ହୋଇଯାଇଛି। କର୍ମଶାଳାଟି ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ନାୟକ କହିଛନ୍, ନୂଆ ଆଇନ ଜରିଏ ହିତାଧିକାରୀମାନଙ୍କୁ 25 ଦିନର ଅଏତକା ରୋଜଗାର ମିଳିବା, କାମ ନାଇଁ ମିଳିଲେ ଭତ୍ତା ବ୍ୟବସ୍ଥା ବିଲ୍ ରହିଛି, ଗ୍ରାମସଭା ଜରିଏ ବିକଶିତ ପଞ୍ଚାୟତ ଯୋଜନା, ଜଳ ସୁରକ୍ଷା ଲାଗି ପଦକ୍ଷେପ ନିଆଯାଇପାରବା। ନୂଆପଡ଼ା ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫୁ ଜିଲ୍ଲାର ସୁନସୁନିଆ ମହାମାୟା ଆଇନ ମହାବିଦ୍ୟାଳୟ ପରିସର କର୍ମକ୍ଷେତ୍ରର ମହିଳାମାନଙ୍କୁ ଯୌନ ନିର୍ଯାତନା, ତୃତୀୟ ଲିଙ୍ଗୀଙ୍କର ଆଇନଗତ ଅଧିକାର, ଦେୱାନୀ ବ୍ୟବସ୍ଥା ଥି ବିବାଦର ବିକଳ୍ପ ସମାଧାନ ବାଗିର ଭିନ୍ ଭିନ୍ ବିଷୟକେ ନେଇକରି ଗୋଟିଏ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ନବନୀତା ଦାସ, ଉପ ଆରକ୍ଷୀ ଅଧୀକ୍ଷକ ମେର୍ସିରାଣୀ ପୂର୍ତ୍ତି ପ୍ରମୁଖ ଯୋଗ ଦେଇକରି ଏସବୁ ବିଷୟ ଉପରେ ଥିବା ଆଇନର ଭିନ୍ ଭିନ୍ ଦିଗ ଉପରେ ବୁଝାଇଥିଲେ। ପାଣିପାଗ, ପଶ୍ଚିମ ଝଡ଼ ପ୍ରଭାବ ଥି ରାଜ୍ୟର ବଡ଼ଭାଗୀ ଜାଗାନ ଶୀତର ପ୍ରଭାବ ସାମାନ୍ୟ କମିଛି। ରାତିର ତାପମାତ୍ରା ଆଜି ଆହୁରି 2-3 ଡିଗ୍ରୀ ତକ ବଢ଼ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଏହି ସମୟଥି ପୁରୀ, ଖୋର୍ଦ୍ଧା, କଟକ ଆଉ କେନ୍ଦ୍ରାପଡ଼ାନ ବହଲିଆ କୁହୁଡ଼ି ହେବା ବୋଲି ପାଣିପାଗ କେନ୍ଦ୍ର ତରଫ ସତର୍କ କରାଯାଇଛି। এছিন আঞ্চলিক খবর ইন শেষ হল আর আঞ্চলিক খবর শুনিপারবে রাতে 7:02 থি জুহার।